ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଅତୀଶ କୁମାର ଶତପଥୀ। ଆଜି ହେଉଛି କୃଷିଭିତ୍ତିକ ଗଣପର୍ବ ନୂଆଖାଇ। ବୁଧ ମାସ ରୁଜଲ ପଖର ପଞ୍ଚମୀ ତିଥି ପଶ୍ଚିମ ଓଡ଼ିଶାର ଲୋକେ ନିଜ ନିଜର ଇଲାକାର ଦିଏ ଦେବତାଙ୍କ ରାଶି ଅନୁସାରେ ଧାରିଜ ଲଗନ୍ତି ଦିଏ ଦେବତାଙ୍କୁ ନୂଆ ଲଗାଲାମୁତୁରୁ ନିଜର ଘରେ ନୂଆ ଖାଇବେ। ସମ୍ବଲପୁରର ଇଷ୍ଟଦେବୀ ମା ସମ୍ବଲେଙ୍କଠାରେ ନୂଆ ଲଗାବାର୍କେ ସବୁ ପ୍ରକାରର ପ୍ରସ୍ତୁତି ସରିଛି। ସକାଳ 9:12 9:27 ମିନିଟ୍ ଭିତରେ ମା ସମ୍ବଲେଙ୍କଠାରେ ନୂଆ ଲଗାଯିବା। ନୂଆଖାଇ ସାରିଲା ଉତରୁ ଲୁକେ ଦିଏ ଦେବତାଙ୍କର ଦର୍ଶନ କରିବାର ସହିତ ବଡ଼ ସାନ ଯାହାକି ଯେନ୍ତା ମାନ ହିସାବେ ଜୁହାର ଭେଟ୍ ହେବେ। ଉପରବେଲା ଗାଁ ସହର ସବୁନୁ ଜୁହାର ଭେଟ୍ କାର୍ଯ୍ୟକ୍ରମ ହେବା। ନୂଆଖାଇ ଲାଗି ପଶ୍ଚିମ ଓଡ଼ିଶା ଗାଁନୁ ସହର ହେଇଛି ଗହଲ ଚହଲ। ବାହାରେ କାମଧାମ ଆର୍ ପାଠ ପଢ଼ୁଥିବା ଲୁକେ ନିଜର ପରିବାର ସାଙ୍ଗେ ନୂଆ ଖାଇବାର୍କେ ଗଲା କ୍ୟାଲନୁ ଘରମାନଙ୍କୁ ପହଞ୍ଚି ଯାଇଛନ୍। ଗଲା କ୍ୟାଲ ଜାଗା ଜାଗା ନୂଆଖାଇ ହାଟ ବସିଥିବାର ବେଳେ ଘରମାନଙ୍କୁ ନୂଆଖାଇର ସାଜ ଯୋଗାଡ଼ ହୋଇସାରିଛି। ଗାଁମାନଙ୍କୁ ଝାକରମାନେ ଲୋକମାନଙ୍କର ଘରେ ନୂଆ ଧାନ ପହଞ୍ଚାଇଛନ୍। ନୂଆଖାଇ ଅବସରରେ ରାଜ୍ୟପାଳ ରଘୁବର ଦାସ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ସେ ତାଙ୍କର ବାର୍ତ୍ତାତି ସୁଖ ଶାନ୍ତି ମୈତ୍ରୀ ଆର୍ ଆନନ୍ଦ ଓ ପରମ୍ପରାର ପରବ ନୂଆଖାଇ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଆର୍ ଅଭିନନ୍ଦନ ଜଣାଇଛନ୍। ଇତାର ସଙ୍ଗେ ରାଜ୍ୟପାଳ ରାଜ୍ୟର ଚାଷୀ ଭାଇ ବହିନମାନଙ୍କୁ ସୁଖ ଆର୍ ସମୃଦ୍ଧି କାମନା କରବାର ସାଙ୍ଗେ ଓଡ଼ିଶାକେ ଗୋଟିଏ ଅଗ୍ରଣୀ ଆର୍ ପ୍ରଗତିଶୀଳ ରାଜ୍ୟ ବନାବାର୍କେ ଆହ୍ୱାନ ଦେଇଛନ୍। ସେନ୍ତା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମ ଓଡ଼ିଶାର ବଡ଼ଖା ତିଆର ନୂଆଖାଇ ଲାଗି ସମକୁ ନୂଆଖାଇ ଜୁହାର ଶୁଭେଚ୍ଛା ଆର୍ ଅଭିନନ୍ଦନ ଜଣାଇଛନ୍। ମା ସମଲେଙ୍କର ଅପାର କୃପାନୁ ଧରତୀ ମା ଶସ୍ୟା ଶ୍ୟାମଳା ଆର୍ ସମକ୍ରିର ଜୀବନ ସୁଖ ଶାନ୍ତି ଆଉ ସମୃଦ୍ଧି ଭରିଯାଉ ବୋଲି ସେ କାମନା କରିଛନ୍। ଗଣପର୍ବ ନୂଆଖାଇ ଅବସରରେ ସମ୍ବଲପୁରର ଭିନ୍ ଭିନ୍ ଅନୁଷ୍ଠାନ ତରଫ ନୂଆଖାଇ ଭେଟ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଇ ବଛର ପହିଲା ଥର ଲାଗି ରାଜ୍ୟର ମୁଖ୍ୟମନ୍ତ୍ରୀ ଲୋକମାନଙ୍କର ସାଙ୍ଗେ ନୂଆଖାଇର ଉସଲାକିତେ ସାମିଲ ହେବାର୍କେ ସମ୍ବଲପୁର ଗସ୍ତ ନ ଆସୁଛନ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆର୍ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ବିଲ୍ ନୂଆଖାଇ ପରବଥି ସାମିଲ ହେବାର୍କେ ପହଞ୍ଚିଛନ୍। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆର୍ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମନ୍ଦଲିଆର୍ ରିଭର୍ ଇନ୍ ରିସର୍ଟ ଝାଡ଼ୁଆପଡ଼ାର ଆରଣ୍ୟକ ମଞ୍ଚ ସମଲେଗୁଡ଼ିର ଆନନ୍ଦପଡ଼ାନ ହେବାର୍କେ ଯାଉଥିବାର ନୂଆଖାଇ ଭେଟ୍ଘାଟ କାର୍ଯ୍ୟକ୍ରମ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସମ୍ବଲପୁରର ମୁଖ୍ୟମନ୍ତ୍ରୀ କିଷାନ ଯୋଜନା ସିଏମ୍ କିଷାନର ଶୁଭାରମ୍ଭ କରିବେ। ଗଙ୍ଗାଧର ମେହର ବିଶ୍ୱବିଦ୍ୟାଳୟ ଜେଏମ୍ୟୁ ପରିସର ନଥିବାର ପ୍ରେକ୍ଷାଳୟତି ହେବାର୍କେ ଥିବାର କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ 46 ଲକ୍ଷ କ୍ଷୁଦ୍ର ଆଉ ନାମମାତ୍ର ଚାଷୀ ଆଉ କୃଷି ଶ୍ରମିକଙ୍କୁ 925 କୋଟିରୁ ଅଧିକା ଟଙ୍କାର ଆର୍ଥିକ ସାହାଯ୍ୟ ଡିବିଟି ଜରିଆ ଦେବେ। ଇତର ସଙ୍ଗେ ମୁଖ୍ୟମନ୍ତ୍ରୀ ସିଏମ୍ କିଷାନ ପୋର୍ଟାଲ ଆଉ ପିଏମ୍ କିଷାନ ଯୋଜନାର ସ୍ୱତନ୍ତ୍ର ଅଭିଯାନ ସଙ୍ଗେ କୃଷକ ଓଡ଼ିଶା ୟୁନିଫାଏଡ୍ ପୋର୍ଟାଲର ଉନ୍ମୋଚନ କରିବେ। ଇନ ଜନେ ଦେଇପାରେ ଯେ ସିଏମ୍ କିଷାନ ପୋର୍ଟାଲ ଜରିଆ ସିଏମ୍ କିଷାନ ଆର୍ ପିଏମ୍ କିଷାନ ଯୋଜନାର ନୂଆ ହିତାଧିକାରୀମାନଙ୍କର ନାଁ ପଞ୍ଜୀକରଣ କରାଯାଇପାରବା। ସେନ୍ତା ପିଏମ୍ କିଷାନ ଯୋଜନାଥି ଏହା 2 ମାସ ତକ ସବୁ ଯୋଗ୍ୟ ହିତାଧିକାରୀମାନଙ୍କୁ ସାମିଲ କରବାର୍କେ ପିଏମ୍ କିଷାନ ଯୋଜନାର ସ୍ୱତନ୍ତ୍ର ଅଭିଯାନ ଆଷ୍ଠାନୁମୂଲ ହେବା। ଗଣପର୍ବ ନୂଆଖାଇ ଅବସରରେ ଆବା କ୍ୟାଲନୁ ରାଜ୍ୟର ସବୁ ବ୍ୟାଙ୍କ ଆର୍ ବ୍ୟାଙ୍କିଂ ସଂସ୍ଥା ବନ୍ଦ ରହିବା ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍। ଇନ ଜନେ ଦେଇପାରେ ଯେ ଆଗନୁ ରାଜ୍ୟ ସରକାର ରାଜ୍ୟର ସବୁ ସରକାରୀ ସରକାରୀ ଅନୁଦାନ ପାଉଥିବା ଆଉ ଘରୋଇ ଶିକ୍ଷାନୁଷ୍ଠାନମାନଙ୍କୁ ସୋମବାର ଦିନ ଛୁଟି ଘୋଷଣା କରିସାରିଛନ୍। ଓଡ଼ିଶା କ୍ୟାଡରର ବରିଷ୍ଠ ଆଇଏଏସ୍ ଅଧିକାରୀ ତୁହିନୀକାନ୍ତ ପାଣ୍ଡେଙ୍କୁ କେନ୍ଦ୍ର ସରକାରଙ୍କର ଅର୍ଥ ସଚିବ ଭାବେ ନିଯୁକ୍ତି ମିଳିଛି। କେନ୍ଦ୍ର ସରକାରଙ୍କର ଅର୍ଥ ମନ୍ତ୍ରଣାଳୟର ନିବେଶ ଆର୍ ସାର୍ବଜନୀନ ସମ୍ପତ୍ତି ପ୍ରବନ୍ଧନ ବିଭାଗର ସଚିବ ଭାବେ କାମ କରୁଥିବାର ଶ୍ରୀ ପାଣ୍ଡେଙ୍କୁ ଅର୍ଥ ସଚିବ କରାଯାଇଛି। ରାଜ୍ୟର ବୈଷୟିକ ଶିକ୍ଷାନୁଷ୍ଠାନମାନଙ୍କୁ ଖାଲି ଥିବାର ସବୁ ସିଟ୍ଥି ନାଁ ଲେଖା ହେବା 15 ତାରିଖ ତକ ଶେଷ କରବାର୍କେ ଦକ୍ଷତାର ବିକାଶ ବୈଷୟିକ ଶିକ୍ଷା ବିଭାଗ ତରଫ ନିର୍ଦ୍ଦେଶନାମା ଜାରି କରାଯାଇଛି। ସୂଚନା ଅନୁସାରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇର ବୈଧ ର୍ୟାଙ୍କ ଆର୍ ଜାତୀୟ ସ୍ତରୀୟ ଏକକ ପ୍ରବେଶିକା ପରୀକ୍ଷାତି ର୍ୟାଙ୍କ ରଖିଥିବା ଛାତ୍ରଛାତ୍ରୀମାନେ ଏହି ନାଁ ଲେଖା ପ୍ରକ୍ରିୟାତି ଭାଗ ନେଇପାରିବେ। ଯେନ୍ ଛାତ୍ରଛାତ୍ରୀମାନେ ପ୍ରାଥମିକ ଓଜେଇ କାଉନ୍ସେଲିଂଟି ଭାଗ ନାଇଁ ନେଇଥିବେ ହେଲେ ଓଜେଇ କାଉନ୍ସେଲିଂ ପ୍ରକ୍ରିୟାନୁ ନାଇଁ ଅଲଗିଥିବେ ସେମାନେ ଏହି ନାଁ ଲେଖା ପ୍ରକ୍ରିୟାଥି ଭାଗ ନେବାର ସୁଯୋଗ ପାଇବେ। ଯେନ୍ମାନେ କାଉନ୍ସେଲିଂଟି ଭାଗ ନେଇଥିବେ ହେଲେ ସିଟ୍ ନା ପାଇଥିବେ ସେମାନଙ୍କୁ ଭିଲ୍ ନାଁ ଲେଖାର ସୁଯୋଗ ମିଳିବା। ଚୂଡ଼ାନ୍ତ ସିଟ୍ ଆବଣ୍ଟନ ଉତରୁ ଖାଲି ସିଟ୍ଥି ଓଜେଇର ନିୟମ ଅନୁସାରେ ନାଁ ଲେଖାଯିବା। ବରଗଡ଼ ଜିଲ୍ଲାର ପଦମପୁରନୁ ପୁରୀକେ ଜଗନ୍ନାଥ ଏକ୍ସପ୍ରେସ୍ ବସ୍ ସେବା ମୂଲ ହୋଇଛି। ସାଂସଦ ପ୍ରଦୀପ ପୁରୋହିତ ଗଲାକେଲ ପଦମପୁରନ ଏହି ବସ୍ ସେବା ଶୁଭାରମ୍ଭ କରିଛନ୍। ଏହି ବସ୍ ସେବା ଫି ଦିନ ସଞ୍ଜବେଳାର 7 ବଜେ ପଦମପୁରନୁ ବାହାରିକରି ବରଗଡ଼ ସମ୍ବଲପୁର ଆର୍ ରେଡ଼ାଖୋଲ ଦେଇକରି ପୁରୀ ଯିବା। ବରଗଡ଼ ଜିଲ୍ଲା ଭଟଲି ଇଲାକା ଗାଁମାନଙ୍କୁ ଦୁଇଘର ହାତୀ ବୁଲୁଛନ୍। ଗୋଲାକେଲ ଦୁଇ ହାତୀ ବରଗଡ଼ ସହର ପାଖରେ କାମର ଛଅଗାର ସରସର ଆଡ଼କି ପଲେଇ ଆଇଥିଲେ। ରାତିସାରା ଜଙ୍ଗଲ ବିଭାଗର 50 ନତକା କର୍ମଚାରୀ ହାତୀମାନଙ୍କର ଉପରେ ନଜର ରଖିଥିବା ବେଳେ ଇଲାକାର ବିଜୁଳି ଯୋଗାଣ ବନ୍ଦ କରାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଏଣ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।